ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତକୁ ଏକ ନିର୍ଭରଯୋଗ୍ୟ, ଦାୟିତ୍ୱବାନ ଏବଂ ନିରନ୍ତର ଅଂଶୀଦାର ଭାବେ ବିଶ୍ୱ ଗ୍ରହଣ କରିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଲକ୍ଷ୍ନୌ ବ୍ରହ୍ମୋସ୍ ଏୟାରସ୍ପେସ୍ କେନ୍ଦ୍ରରେ ନିର୍ମିତ ପ୍ରଥମ ପର୍ଯ୍ୟାୟ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଆଜି ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ନେଇ ଅନୁମତି ଦେଲେ ବେଲଜିୟମ୍ର ଏକ କୋର୍ଟ। ଆଫଗାନ ସୀମାନ୍ତରେ ପାକିସ୍ତାନ ଆକ୍ରମଣରେ 10 ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ଏବଂ ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଯୋଡ଼ି ବର୍ଗରେ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସମଗ୍ର ବିଶ୍ୱ ଏବେ ଭାରତକୁ ଏକ ନିର୍ଭରଯୋଗ୍ୟ, ଦାୟିତ୍ୱବାନ ଏବଂ ନିରନ୍ତର ଅଂଶୀଦାର ଭାବରେ ଗ୍ରହଣ କରିଛି। ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ବିଶ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ବୈଦ୍ୟୁତିକ କ୍ଷେତ୍ରଠାରୁ ଆରମ୍ଭ କରି ଔଷଧ ଏବଂ ଅଟୋମୋବାଇଲ୍ରୁ ମୋବାଇଲ୍ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭାରତର ନିବେଶ ବୃଦ୍ଧି ପାଉଛି। ବିଶ୍ୱ ଯୋଗାଣ ଶୃଙ୍ଖଳର ଏକ ପ୍ରମୁଖ କେନ୍ଦ୍ର ଭାବରେ ଏହି ନିବେଶ ସହାୟକ ହେଉଛି। ଭାରତର ଅଭିବୃଦ୍ଧି ବିଶ୍ୱକୁ ସୁଯୋଗ ପ୍ରଦାନ କରୁଛି। ଏଫ୍ଟା ବାଣିଜ୍ୟ ଚୁକ୍ତିନାମା ଅନୁଯାୟୀ ୟୁରୋପୀୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଭାରତରେ $100 ବିଲିୟନ ମୂଲ୍ୟର ନିବେଶ ପାଇଁ ପ୍ରତିବଦ୍ଧ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜ୍ ଭାରତ କି ଗ୍ରୋଥ ଗ୍ଲୋବାଲ ଅପରଚୁନିଟିଜ୍ କୁ ଶେପ୍ କର ରହି ହେ। ହାଲ ମେ ହୁଆ ଇଏଫ୍ଟିଏ ଟ୍ରେଡ୍ ଏଗ୍ରିମେଣ୍ଟ ଇସ୍କା ବହୁତ ବଡ଼ା ଉଦାହରଣ ହେ। ୟୁରୋପ କେ ଦେଶୋଂ ନେ ଭାରତ ମେ $100 ବିଲିୟନ କେ ଇନ୍ଭେଷ୍ଟମେଣ୍ଟ କା कमिटमेंट किया है। इससे भारत में बड़ी संख्या में जॉब्स क्रिएट होगी। कुछ ही दिन पहले यूके के पीएम मेरे मित्र स्टार्मर अपने सबसे बड़े बिजनेस डेलीगेशन के साथ भारत आए थे। ये दिखाता है कि दुनिया आज भारत में अपने लिए कितने बड़े अवसर हैं वो बड़ी आशा के साथ देख रही है।
ପ୍ରଧାନମନ୍ତ୍ରୀ କହିଛନ୍ତି, G7 ଦେଶ ସମୂହଙ୍କ ସହିତ ଭାରତର ବାଣିଜ୍ୟ 60%ରୁ ଅଧିକ ବୃଦ୍ଧି ପାଇଛି। ସେ କହିଛନ୍ତି, ବିଶ୍ୱରେ ଏବେ ଅଟଳ ଭାରତ ବିଷୟରେ ଆଲୋଚନା ହେଉଛି। ଗତ 11 ବର୍ଷ ମଧ୍ୟରେ ଭାରତ ସମସ୍ତ ସନ୍ଦେହକୁ ଦୂର କରିଛି ଏବଂ ପ୍ରତ୍ୟେକ ଆହ୍ୱାନର ସଫଳ ମୁକାବିଲା କରିପାରିଛି। ବିଶ୍ୱର 5ମ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ ହୋଇଛି। ମୁଦ୍ରାସ୍କୀତି 2%ରୁ ନିମ୍ନରେ ଥିବାବେଳେ ଅଭିବୃଦ୍ଧି ହାର 7% ଅତିକ୍ରମ କରିଛି। ଆତଙ୍କବାଦ ଆକ୍ରମଣ ବିରୋଧରେ ଭାରତ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛି।
ଭାରତ ଆତଙ୍କୀ ହମଲୋଁ କେ ବାଦ ଚୁପ୍ ନହିଁ ବୈଠତା ହେ। ସର୍ଜିକାଲ ଷ୍ଟ୍ରାଇକ କରକେ, ଏୟାର ଷ୍ଟ୍ରାଇକ କରକେ, ଅପରେସନ ସିନ୍ଦୁର କରକେ ଭାରତ ମୁହଁ ତୋଡ଼ ଜବାବ ଦେତା ହେ।
ଗତ 11 ବର୍ଷ ମଧ୍ୟରେ ଦେଶର ମାଓ ପ୍ରଭାବିତ ଜିଲ୍ଲା 125ରୁ ହ୍ରାସ ପାଇ 11ରେ ପହଞ୍ଚିଛି। ସେଥିମଧ୍ୟରୁ କେବଳ 3ଟି ଜିଲ୍ଲା ଏବେ ନକ୍ସଲ ଅଧ୍ୟୁଷିତ ଭାବେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବହୁ ନକ୍ସଲବାଦୀ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଦୀପାବଳିରେ ମାଓ ଆତଙ୍କବାଦରୁ ମୁକ୍ତ ହୋଇଥିବା ଅଞ୍ଚଳଗୁଡ଼ିକ ଆନନ୍ଦୋତ୍ସବ ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲକ୍ଷ୍ନୌର ବ୍ରହ୍ମୋସ୍ ଏରୋସ୍ପେସ୍ କେନ୍ଦ୍ରରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରଥମ ପର୍ଯ୍ୟାୟକୁ ଶୁଭାରମ୍ଭ କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଲକ୍ଷ୍ନୌସ୍ଥିତ ବ୍ରହ୍ମୋସ୍ ୟୁନିଟ୍ ହେଉଛି ଉତ୍ତରପ୍ରଦେଶ ପ୍ରତିରକ୍ଷା କରିଡରର ପ୍ରଥମ କେନ୍ଦ୍ର, ଯେଉଁଠାରେ କ୍ଷେପଣାସ୍ତ୍ର ପ୍ରଣାଳୀ ନିର୍ମାଣଠାରୁ ଆରମ୍ଭ କରି ପରୀକ୍ଷଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ସ୍ୱଦେଶୀ ଢଙ୍ଗରେ ପ୍ରସ୍ତୁତ କରାଯାଏ। ଆଜିର କାର୍ଯ୍ୟକ୍ରମ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ବୁଷ୍ଟର ବିଲ୍ଡିଂର ଉଦ୍ଘାଟନ କରିବା ସହ ବୁଷ୍ଟର ଡକିଂ ପ୍ରକ୍ରିୟାର ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଶୀତ ଋତୁରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଗତକାଲି ନୂଆଦିଲ୍ଲୀରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ CAQM ପ୍ରସ୍ତୁତିର ସମୀକ୍ଷା କରିଛି। କମିଶନର 25ତମ ବୈଠକରେ ବାୟୁମାନ ନିୟନ୍ତ୍ରଣ ପଦକ୍ଷେପର ସଠିକ୍ କାର୍ଯ୍ୟାନ୍ୱୟନ ଏବଂ ଯାନବାହନ ଶିଳ୍ପ ତଥା ବିଭିନ୍ନ ଅଞ୍ଚଳରେ ନଡ଼ା ପୋଡ଼ିବାକୁ ପ୍ରତିହତ କରିବା ସଂକ୍ରାନ୍ତ ନିର୍ଦ୍ଦେଶାବଳୀର ସମୀକ୍ଷା କରାଯାଇଛି। ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ କହିଛି, ବୈଠକ ଅବସରରେ କମିଶନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଆଜିଠାରୁ ସୋମବାର ପର୍ଯ୍ୟନ୍ତ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ସବୁଜ ବାଣ ବିକ୍ରୟ ନେଇ ତୀକ୍ଷ୍ଣ ନଜର ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବେଲଜିୟମ୍ରେ ଏକ କୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ନେଇ ଅନୁମତି ପ୍ରଦାନ କରିଛନ୍ତି। ଆଣ୍ଟୱର୍ପର କୋର୍ଟ ଗତକାଲି ଏହି ରାୟ ପ୍ରଦାନ କରି କହିଛନ୍ତି, ଭାରତର ଅନୁରୋଧ ଆଧାରରେ ମେହୁଲ ଚୋକ୍ସିଙ୍କୁ ବେଲଜିୟମ୍ ପୁଲିସ୍ ଦ୍ୱାରା ଗିରଫ କରାଯିବା ଆଇନ ଅନୁଯାୟୀ ବୈଧ ଥିଲା। କୋର୍ଟଙ୍କ ଏହି ରାୟ 13,000 କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଆର୍ଥିକ ଠକେଇ ମାମଲାରେ ପଳାତକ ଚୋକ୍ସିଙ୍କୁ ଭାରତକୁ ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ସିବିଆଇର ଆନୁଷ୍ଠାନିକ ପ୍ରତ୍ୟର୍ପଣ ଅନୁରୋଧ ଆଧାରରେ ମେହୁଲ ଚୋକ୍ସିଙ୍କୁ ଗତ ଏପ୍ରିଲ୍ ମାସ 11 ତାରିଖରେ ଆଣ୍ଟୱର୍ପ ପୁଲିସ୍ ଗିରଫ କରିଥିଲା। ସେବେଠାରୁ ସେ ସେଠାରେ ହାଜତରେ ରହିଛି। କୋର୍ଟରେ ମାମଲାର ବିଚାର ସମୟରେ ବେଲଜିୟମ୍ର ସରକାରୀ ଆଇନଜୀବୀ ଭାରତର ମାମଲାକୁ ସମର୍ଥନ କରିଥିଲେ। ଚୋକ୍ସିଙ୍କ ବିରୁଦ୍ଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଦୁର୍ନୀତି ସମେତ ସମସ୍ତ ଅଭିଯୋଗ ବେଲଜିୟମ୍ ଆଇନ ଅନୁଯାୟୀ ବୈଧ ବୋଲି ସେଠାକାର କୋର୍ଟ ତାଙ୍କ ରାୟରେ ସ୍ୱଷ୍ଟ କରିଛନ୍ତି। 15 ଦିନ ମଧ୍ୟରେ ବେଲଜିୟମ୍ ସୁପ୍ରିମ୍କୋର୍ଟରେ ଏହି ନିଷ୍ପତ୍ତି ବିରୁଦ୍ଧରେ ଚୋକ୍ସି ଆବେଦନ କରିପାରିବେ। ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳ ପାକ୍ଟିକାରେ ପାକିସ୍ତାନ ପକ୍ଷରୁ ଆକାଶମାର୍ଗରୁ ଆକ୍ରମଣରେ 10 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଗତ 2 ଦିନର ଅସ୍ତ୍ରବିରତି ପରେ ପାକିସ୍ତାନ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଛି। ଏଥିରେ 12 ଜଣ ଆହତ ହୋଇଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ତାଲିବାନ ଅଧିକାରୀ କହିଛନ୍ତି, ପାକିସ୍ତାନ ଅସ୍ତ୍ରବିରତିକୁ ଉଲ୍ଲଂଘନ କରିଛି ଏବଂ ଡ୍ରୋନ୍ ମାଧ୍ୟମରେ ପାକ୍ଟିକା ପ୍ରଦେଶର 3ଟି ସ୍ଥାନରେ ବୋମା ମାଡ଼ କରିଛି। ଆଫଗାନିସ୍ତାନ ଏହାର ଉଚିତ ଜବାବ ଦେବ ବୋଲି ସେ କହିଛନ୍ତି। ମୃତକଙ୍କ ମଧ୍ୟରେ ଅତି କମ୍ରେ 3 ଜଣ ସ୍ଥାନୀୟ କ୍ରିକେଟ୍ ଖେଳାଳି ରହିଛନ୍ତି। ଏହି ଆକ୍ରମଣ ପରିପ୍ରେକ୍ଷୀରେ ଆସନ୍ତା ମାସରେ ପାକିସ୍ତାନ ଓ ଶ୍ରୀଲଙ୍କା ସହିତ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରୁ ଆଫଗାନିସ୍ତାନ ଓହରି ଯାଇଛି। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି, ଏହି କ୍ରିକେଟ୍ ଖେଳାଳିମାନେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଅଂଶଗ୍ରହଣ କରିବା ପାଇଁ ପାକ୍ଟିକା ପ୍ରଦେଶକୁ ଯାଇଥିଲେ। ସୂଚନାଯୋଗ୍ୟ, ପାକିସ୍ତାନ ଗତ ବୁଧବାର ଦିନ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିବା ପରିପ୍ରେକ୍ଷୀରେ ଉଭୟ ପକ୍ଷ ମଧ୍ୟରେ ବିବାଦୀୟ ସୀମାରେ ଗୁଳି ବିନିମୟ ହୋଇଥିଲା। ତେବେ ଏହାର କିଛି ସମୟ ପରେ ଦୁଇ ଦେଶ ମଧ୍ୟରେ 48 ଘଣ୍ଟାର ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ଅସ୍ତ୍ରବିରତି ସମୟସୀମା ଗତକାଲି ଶେଷ ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଆଜି ଅସ୍ତ୍ରବିରତି ସମୟସୀମା ବୃଦ୍ଧି ନେଇ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଥିଲା। ଭାରତ ସଞ୍ଚାର ନିଗମ ଲିମିଟେଡ୍ ବିଏସ୍ଏନ୍ଏଲ୍ ସମଗ୍ର ଦେଶରେ ନୂତନ ଗ୍ରାହକଙ୍କ ପାଇଁ 1 ଟଙ୍କା ବିନିମୟରେ ଦୀପାବଳି 4G ଯୋଜନା ପ୍ରଚଳନ କରିଛି। ଗତ 15 ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଯୋଜନା ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଯୋଜନା ଅଧୀନରେ 30 ଦିନର ମାଗଣା ମୋବାଇଲ୍ ସେବା ପ୍ରଦାନ କରାଯାଉଛି। ଏହା ମଧ୍ୟରେ ଅସୀମିତ କଲ୍, ଦୈନିକ 2 GB ଡାଟା ଏବଂ 100 SMS ଅନ୍ତର୍ଭୁକ୍ତ। ବିଏସ୍ଏନ୍ଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି କହିଛନ୍ତି, ପାର୍ବଣ ଅବସରରେ ବିଭିନ୍ନ ବର୍ଗର ଗ୍ରାହକଙ୍କ ପାଇଁ ବିଏସ୍ଏନ୍ଏଲ୍ ପକ୍ଷରୁ 5ଟି ଯୋଜନା ପ୍ରଚଳନ କରାଯାଇଛି। ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଇଣ୍ଡୋନେସିଆର ପ୍ରତିଯୋଗୀଙ୍କୁ ଗତକାଲିର ମ୍ୟାଚ୍ରେ ଭାରତୀୟ ଯୋଡ଼ି 21-15, 18-21 ଏବଂ 21-16 ପଏଣ୍ଟରେ ପରାସ୍ତ କରିଛନ୍ତି। ସେମିଫାଇନାଲ୍ ପର୍ଯ୍ୟାୟରେ ଏହି ଯୋଡ଼ି ଜାପାନର ତାକୁରୋ ହିକୁଇ ଏବଂ ୟୁଗୋ କୋବାୟାସିଙ୍କୁ ଆଜି ଭେଟିବେ। ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍ ଫ୍ରେଞ୍ଚ ପ୍ରତିପକ୍ଷ ଆଲେକ୍ସ ଲାନିୟର୍ଙ୍କଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସିଆନ୍ କପ୍ 2026 ଫୁଟବଲ ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଯୋଗ୍ୟତା ଅର୍ଜନ କରିଛି। ବିସ୍କେଟ୍ଠାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଉଜ୍ବେକିସ୍ତାନକୁ 2-1 ଗୋଲ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ 2 ମ୍ୟାଚ୍ରୁ 6 ପଏଣ୍ଟ ହାସଲ କରି ଗ୍ରୁପ୍ ଜି'ର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ଆସନ୍ତା ବର୍ଷ ଚୀନ୍ଠାରେ ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ 10 ୱିକେଟ୍ରେ ପରାସ୍ତ କରିଛି। ବର୍ଷା ଯୋଗୁଁ ମ୍ୟାଚ୍ 20 ଓଭର୍ରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ କରି 7 ୱିକେଟ୍ରେ 105 ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା 14 ଓଭର୍ ଏବଂ 5ଟି ବଲ୍ରେ କୌଣସି ୱିକେଟ୍ ନ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଛି। 5ଟି ମ୍ୟାଚ୍ରୁ 4ର୍ଥ ବିଜୟ ସହ ଦକ୍ଷିଣ ଆଫ୍ରିକା ପଏଣ୍ଟ ତାଲିକାର 2ୟ ସ୍ଥାନକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ଭାରତକୁ ଏକ ନିର୍ଭରଯୋଗ୍ୟ ଦାୟିତ୍ୱବାନ ଏବଂ ନିରନ୍ତର ଅଂଶୀଦାର ଭାବେ ବିଶ୍ୱ ଗ୍ରହଣ କରିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଲକ୍ଷ୍ନୌ ବ୍ରହ୍ମୋସ୍ ଏୟାର ସ୍ପେସ୍ କେନ୍ଦ୍ରରେ ନିର୍ମିତ ପ୍ରଥମ ପର୍ଯ୍ୟାୟ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଆଜି ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ନେଇ ଅନୁମତି ଦେଲେ ବେଲଜିୟମ୍ର ଏକ କୋର୍ଟ। ଆଫଗାନିସ୍ତାନ ସୀମାନ୍ତରେ ପାକିସ୍ତାନ ଆକ୍ରମଣରେ 10 ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ଏବଂ ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଯୋଡ଼ି ବର୍ଗରେ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଭାରତ। ସମ୍ବାଦ ଶେଷ ହେଲା।